ନାରୀମାନେ ସ୍ନାନ ସାରି ପିନ୍ଧି ଜିନ ବାସା लक्ष्मी का पुजारी सर्वे होई छन्ति बसा। ब्राह्मण कठारू जे चंडाल पारी जन्ते लक्ष्मी का पुजारी रत छन्ति
¡Suscríbete! দিন যে নারী করাই হা বিষয়,
बिना जे भूमि परे बसे खाए शिवाजी कुमारी संग करे काम मोहे दक्षिण पश्चिम मुखे जे भुंजी बसाई इमानंक पासु लक्ष्मी जंती दूर होई संध्या रे कुंडाई केस बांधे जे उनारी के बिन देखंती लक्ष्मी ताहार जे सिरी भोजन करे जे मुख शोधन न करे भोजन करई जे हु अंधकार घरे स्नान परे हुई जे तैल मर्दन करई जे नख मुनि भूमि विदारण
घरे घरे पूरे पूरे लक्ष्मी भी जी काली कहाँ
ଦଶମୁଖ ଦୀପାବଳି ମଣ୍ଡଳୀ ଜାଳିଲା, ଦଶ ବର୍ଣ୍ଣ ଫଳ ମୂଳ ମଣ୍ଡଳୀ ବାଢ଼ିଲା, ସୁତାତ ସଖୀ ଅନେଇ ମଣ୍ଡଳୀ ଥୋଇଲା, ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା, ଉଆ ଚାଉଳ ଦଶଟି ଦୁବ ସାତ କେରା, ତାହା ନେଇ ଛାଡ଼ିଲେ ଶୁଣ ହେ ନାରଦ ତେଣେ ସିଆ ଚଣ୍ଡାଳୁଣି ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବିନି ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ ଲକ୍ଷ୍ମୀ ମୁଖ ଚାହିଁ ଆମ୍ଭର ଜାତିରେ ଛାଡ ପତ୍ର ଚଳି ନାହିଁ ଛାଡ଼ିବା ଭାଇ ଯା ମୁଖ ଚାହିଁ ନ ଯୋଗାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ଯେତେବେଳେ ସାଗର ମନ୍ଥିଲ ଦେବ ଯାଇ ବେଦ ମନ୍ତ୍ରାଦି ସହିତ ମୋତେ ପାଇଥିଲ ସେତେବେଳେ କଥା ହେ ପାଶରିଣ ଦିନ ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବଢିଲା କନକ ଭେଦିରେ ନେଇ ବିଭା କରାଇଲା ଚନ୍ତି କୋପ ଭର ହୋଇ ବାପ ତୁଳୁଣୀ ଅଛନ୍ତି ଠାକୁରଙ୍କୁ ଚାହି ଅଛବର ଘରେ ଦଣ୍ଡେ ଥିଲି ପ୍ରାୟ ଯାଉଅଛି।
ଆଜି ଖାଇ। ପଡ଼ି ପାରିଛି ପରୀକ୍ଷା କରେ କାହିଁ ଶ୍ରୀମୁଖ ଠେଙ୍ଗା ବାଡ଼ିଲେ ଆଉ ଅଛି ସୁନା ଗୋସା। ପାଣି ନ ତାତିଲା ଫଟି କମଳିନି ହଟ ଭି ଆଇଲେ ଯେ ब्राह्मण गोसाई भोजन करिबो चलो स्थान अछि होई।
ପଣ୍ଡା ଦୁଇ ଭାଇ ଏହା ଶୁଣି ଦାସୀ ମାନେ ବେଗେ ଯାଇ।
কলে কামু কুন্দা শুনিল না হৃদয় হি
ভাবি বড় রাম দাসা।